आकाशवाणी संबलपुर आंचलिक खबर पढ़ुछन तर्पण कुमार प्रधान। जुहार। पहला मुखिया खबर। देशर जवान पीढ़ी भितरे असंभव के संभव करवार क्षमता रही कहले प्रधानमंत्री। राज्य चारटा जगानु महाकुंभ मेला लगे अत्याधुनिक बस सेवार शुभारंभ कले मुख्यमंत्री। रांची थाना आस्थानु मूल होइछे पहला महिला हॉकी इंडिया लीग और नुआपड़ा थाने चलितबार ओएमसी क्रिकेट टूर्नामेंट थी शेरशाह बिलासपुर दल चैंपियन। पूरा खबर। देशर जवान पीढ़ी भितरे असंभव के संभव करवार क्षमता रही है बोले प्रधानमंत्री नरेन्द्र मोदी कहिछन। नुआदिल्ली भारत मंडपम ठाने आज जातीय युव दिवस अवसर विकसित भारत युव नेतृत्व आलोचना 2025 थी जोग देकर प्रधानमंत्री भारत युवशक्ति सामर्थ्य देश के विकसित राष्ट्र करपारवा बोली कहिछन। भारत युवपीढ़ी भावना खूब उच्चा बड़ सपन देखबार बड़ संकल्प ग्रहण करबार आर ताके धारित समय भीतर पूरा करबार असंभव नुहे।
मैंने लाल किले से 1,00,000 नए युवाओं को राजनीति में लाने की बात कही। अपने सुझावों को लागू करने के लिए राजनीति भी बहुत शानदार माध्यम हो सकती। मुझे विश्वास है आप में से ही अनेकों नौजवान राजनीति में भागीदारी के लिए भी आगे आएंगे।
श्री मोदी कहिछन जे सभे एका संगे गुटे दिगे प्रयास कले बड़ नु बड़ लक्ष्य हासिल करा जाई परबा। लक्ष्य मनुष्य के जीवन जीवार कला शिखासी। भारत आज धारित समय आघनु भिन्न भिन्न क्षेत्र थी लक्ष्य हासिल करी करी अलगा देश लागि उदाहरण साजिछे आउ विश्व के संकल्प नु सिद्धिर मंत्र सिखाउछे बोली प्रधानमंत्री कहिछन।
बिना लक्ष्य के जीवन नहीं हो सकता। कभी कभी तो मुझे लगता है अगर जीवन की कोई जड़ी बूटी होती है तो लक्ष्य होता है जो जीवन जीने की ताकत भी देता है। जब सामने एक बड़ा लक्ष्य होता है तो हम पूरी ताकत उसको पाने के लिए लगा देते और आज का भारत यही कर रहा है। बड़े लक्ष्य की प्राप्ति के लिए राष्ट्र के हर नागरिक का जुटना बहुत जरूरी है।
सर्वश्रेष्ठ वैदिक दर्शन दार्शनिक समाज संस्कारक स्वामी विवेकानंद जयंती के जातीय युव दिवस भाव आज पालन कर स्वामी विवेकानंद दर्शन और आदर्श के सुरता करवार आउ देशर विकासधारा थी युवपीढ़ीर भूमिका के जोर देवार लगी 1985 साल सारा देशे ई दिवस पालन कर समाज संस्कारक भाव खाली भारत नुहे यूरोप आमेरिका और एशिया महादेश स्वामी विवेकानंद ना रखी एकस्थायी भविष्यत पई युवपीढ़ीर स्थिरता एवं दायित्व सह राष्ट्र गठनर वार्ता निकरी ई दिवस पालन करा जाउछे। जातीय युव दिवस अवसर में राष्ट्रपति द्रौपदी मुर्मू तांकर वार्ता थी कहिछन जे स्वामी विवेकानंद भारतर आध्यात्मिक वार्ता के पाश्चात्य देशमानके पहुंचाई पारिथिले। तांकर आदर्श पृथ्वीर अगणित जनसाधारणंकु अनुप्राणित करुथबा बोली राष्ट्रपति कहिछन। प्रधानमंत्री नरेन्द्र मोदी स्वामी विवेकानंदंकु तांकर जयंती अवसर श्रद्धांजलि जनैकरी जवान पीढ़ी स्वामी विवेकानंदंकर नीति आर आदर्श के पालन करी विकसित भारत गठन लगी चेष्टा करबार लगी आह्वान देइछन। जातीय युव दिवस अवसर मुख्यमंत्री मोहन चरण माझी देशर जवान पीढ़ी शुभकामना जनैछन। केन्द्र शिक्षामंत्री धर्मेन्द्र प्रधान कहिछन जे स्वामी विवेकानंद भारतीय संस्कृतिर अद्वितीय प्रवक्ता आर युवशक्तिर प्रेरणा स्रोत आन। भुवनेश्वर ठाने रामकृष्ण मिशन तरफ जातीय युव दिवस पालित होइछि। मुख्यमंत्री मोहन चरण माझी कार्यक्रम थी जोग देकर स्वामी विवेकानंद को श्रद्धांजलि जनैथिले। ई अवसर में मुख्यमंत्री कहिछन सारा पृथ्वी युवपीढ़ीर आदर्श आउ प्रेरणा स्वामी विवेकानंद जीवनशैली आर नेतृत्व सारा देश के नुआ दिग्दर्शन देउछि। आजिर दिने सबे शपथ नेकर विवेकानंद आदर्श थी अनुप्राणित होकर विकसित भारत आर विकसित ओडिशा गढ़भार दिगे काम करबा लगी मुख्यमंत्री आह्वान देइछन। उत्तर प्रदेश प्रयागराज ठाने आयबा कालठानु महाकुंभ 2025 मूल होउछि। ई मेला आयबा मासर 26 तारीख तक चलवा। 4,000 हेक्टर इलाकानु होइथुबार ई मेला भारतर समृद्ध सांस्कृतिक परंपरा आर उन्नत सांगठनिक सामर्थ्य के दर्शाउछि। त्रिवेणी संगमनो शाही स्नान कले पापमुक्त हेबार सहते मुक्ति मिलसी बोली विश्वास रहिछि। इथिलागि मेलाथे सारा पृथ्वीर 40 कोटि श्रद्धालुंकर समागम हेबा बोली सूचना मिलिछि। महाकुंभ मेला 2025 अवसर केन्द्र संस्कृति मंत्रालय तरफ सांस्कृतिक विचित्र कार्यक्रम थी पाखापाखि 15,000 नु अत्का नाकरा कलाकार जोग देवार कार्यक्रम रहिछि। उत्तर प्रदेश प्रयागराज ठाने आयबाकाल ठानु मूल हेबार के थिबार महाकुंभ 2025 अवसर मुख्यमंत्री मोहन चरण माझी श्रद्धालु मानक लगी राज्य चारटा शहर नु अत्याधुनिक बस सेवार शुभारंभ करिछन। भुवनेश्वर लोकसभा भवन ठाने हेथिबार गुटे खास कार्यक्रम थी आभासी जरिए मुख्यमंत्री ई बस शुभारंभ करिछन। ଓଡ଼ିଶା ରାଜ୍ୟ ପରିବହନ ନିଗମର ଚାରିଟା ଅତ୍ୟାଧୁନିକ ପ୍ରିମିୟମ୍ ବସ୍ ସମ୍ବଲପୁର, ଭବାନୀପାଟନା, ପୁରୀ ଆର୍ ବ୍ରହ୍ମପୁରନୁ ବାହାରିକରି ବାରଣାସୀ ଆର୍ ପ୍ରୟାଗରାଜ ଯାଇକରି ଅଯୋଧ୍ୟା ତକ୍ ଚଳାଚଳ କରବା। ବସ୍ ସେବା ମୂଲ ହେବା ଋତୁରୁ ଆଜ ପହିଲା ଦିନେ ରାଇଜୁ 200 ଜନ ଶ୍ରଦ୍ଧାଳୁ ମହାକୁମ୍ଭ ଲାଗି ଯାତ୍ରା ମୂଲ କରିଛନ୍। ମହିଳା ଯାତ୍ରୀମାନଙ୍କ ଲାଗି ଟିକେଟ୍ ଦାମଥି 50% ରିହାତି ବ୍ୟବସ୍ଥା କରାଯାଇଛି। ବସ୍ମାନଙ୍କେ ଯାତ୍ରୀମାନଙ୍କର ସୁରକ୍ଷା ଲାଗି ଲାଇଭ୍ ଭେହିକିଲ୍ ଟ୍ରାକିଂ ସିଷ୍ଟମ ସହିତ ଯାତ୍ରୀମାନଙ୍କର ସୁବିଧା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥି 24 ଘଣ୍ଟିଆ ହେଲ୍ପଡେସ୍କର ବିଲ୍ ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜଠାରେ ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ଲାଗି ଓଏସ୍ଆର୍ଟିସି କର୍ମଚାରୀମାନଙ୍କୁ ଲଗାଯାଇଛି। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲ୍ଠାରେ ମହାକୁମ୍ଭ ମେଳା ଲାଗି ବସ୍ ଯୋଜନାର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମଥି ସମ୍ବଲପୁର ବିଧାୟକ ଆର୍ ଜିଲ୍ଲାପାଳ ଉପସ୍ଥିତ ଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲାର ଯାତ୍ରୀମାନଙ୍କୁ ନେଇକରି କୁମ୍ଭମେଳା ଦର୍ଶନ ଲାଗି ଗୋଟିଏ ଖାସ୍ ବସ୍ ଭବାନୀପାଟନା ନୂଆ ବସ୍ଷ୍ଟାଣ୍ଡରୁ ବାହାରିଛି। ଏହି ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ୟୁନିଟ୍ 5 ଆଇବାକେଲ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଟାଉନ୍ ପ୍ଲାନିଂ ସ୍କିମ୍ ଜରିଆରେ ରାଜ୍ୟର ସବୁ ସହରାଞ୍ଚଳ ଉନ୍ନତିକରଣ ଲାଗି ନିଷ୍ପତ୍ତି ହୋଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ଏଥିଲାଗି ଅତ୍କା ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ ଆଉ ମାନବ ସମ୍ବଳ ନିୟୋଜିତ ହେବେ। ନୀତିନିୟମ ଭିତରେ ରହିକରି ସହର ବଢ଼ାବାର ଲାଗି ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍। ସହରାଞ୍ଚଳରୁ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ବାବଦେ ମନ୍ତ୍ରୀ କହିଛନ୍, ଟ୍ରାଫିକ୍ ସମସ୍ୟା ଦୂର କରିବାର ଲାଗି ସରକାର ଅତ୍କା ନୂଆ ଓଭରବ୍ରିଜ୍ ତିଆରି ଲାଗି ପ୍ରାରମ୍ଭିକ ଯୋଜନା କରିଛନ୍। ଏଥିଲାଗି ଖୁବ୍ ଜଲ୍ଦି ଯୋଜନା ତିଆରି କରିବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍। ଅଦିନିଆ ବର୍ଷାତି ହୋଇଥିବାର ଫସଲ ନୁକସାନ ତାଲିକାନୁ ଯଦି କେହି ଭୁଲ୍ଥି ବାଦ୍ ପଡ଼ିଥିବେ ସେମାନଙ୍କୁ ଫେର୍ଘାଏ ଯୋଡ଼ାଯାଇପାରିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବାବଦେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଆଡ଼େ ଫସଲ ନୁକସାନକେ ନେଇକରି ସାରା ଦେଶରେ ଥିବାର ନିୟମ ଅନୁସାରେ 30% ଅତ୍କା ନୁକସାନ ହୋଇଥିଲେ କ୍ଷତିପୂରଣ ତାଲିକାଥି ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ବାଉଁଶୁଣୀନୁ ଜୁଏ ଲାଗିକରି 2 ନାବାଳକଙ୍କର ମୃତ୍ୟୁ ଘଟଣାଥି ଗଭୀର ଶୋକ ପ୍ରକାଶ କରିଛନ୍। ଏତାର ସହିତ ମୃତକଙ୍କର ପରିବାରବର୍ଗଙ୍କୁ 4,00,000 ଲେଖା ସାହାଯ୍ୟ ଘୋଷଣା କରିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ବାଉଁଶୁଣୀ ଥାନା ବାଲକିରା ଗାଁଥି ପୁଆଲଗୁଡ୍ଡାନୁ ଜୁଏ ଲାଗିଯିବାନୁ ପୋଡ଼ି ହୋଇକରି 2 ଜୀବନ ଯାଇଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 10 ଦିନେ ମଥୁରା ନଗରୀନୁ କଂସ ମହାରାଜଙ୍କର ଦିଗ୍ବିଜୟ, କୃଷ୍ଣ ବଳରାମଙ୍କର ହତ୍ୟା ଲାଗି ଯୋଜନା ପ୍ରସ୍ତୁତି, ଉପଜିଲ୍ଲାପାଳଙ୍କର ଭବନ କୃଷ୍ଣ ବଳରାମଙ୍କର ପୂଜାର୍ଚ୍ଚନା ଆର୍ କୃଷ୍ଣ ବଳରାମଙ୍କର ନଗର ଭ୍ରମଣ ବାଗିର ଦୃଶ୍ୟ ଅଭିନୟ କରାଯିବା, 77 ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଦରବାରନୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥି ଭାବେ ଯୋଗଦେବେ। ଏଥିଲାଗି ମୁଖ୍ୟମନ୍ତ୍ରୀ ବେଲବୁଡ଼େ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ପହଞ୍ଚିଛନ୍। ବିମାନ ବନ୍ଦର ପରିସରନୁ ତାଙ୍କୁ ବିଧାୟକ ଟଙ୍କଧର ତ୍ରିପାଠୀ, ଝାରସୁଗୁଡ଼ା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ସ୍ୱାଗତ କରିଥିଲେ। ଏତାରୁତୁରୁ ମୁଖ୍ୟମନ୍ତ୍ରୀ ବରଗଡ଼ ଯାଉଛନ୍। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟକ୍ଷ ଆର୍ କୁଳପତି ନିଯୁକ୍ତି ଲାଗି ଗୋଟିଏ ଚିଠା ପ୍ରସ୍ତାବ ଜାରି ହୋଇଛି। ଏହି ଚିଠାଥି କୁଳପତି ନିଯୁକ୍ତି ଚୟନ ପ୍ରକ୍ରିୟା ଲାଗି ଆଗନୁଥିବାର ବ୍ୟବସ୍ଥାକେ ବଦଳାଯାଇଛି। ରାଜ୍ୟପାଳଙ୍କ ଦ୍ୱାରା ଗଠିତ ଗୋଟିଏ କମିଟି ଅଣଶୈକ୍ଷିକ ପୃଷ୍ଠଭୂମିର ବ୍ୟକ୍ତିବିଶେଷଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇପାରବା ବୋଲି ଚିଠାଥି ପ୍ରସ୍ତାବ ରହିଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଆଉ ପୁଇଁତଲା ପଞ୍ଚାୟତ ସମିତି ତରଫ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରନୁ ଭୀମବହି ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଥି ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଭିନ୍ନକ୍ଷମମାନଙ୍କ ଲାଗି ସରକାର କରିଥିବାର ଭିନ୍ ଭିନ୍ ଯୋଜନା ବାବଦେ ଆଲୋଚନା କରିବା ସହିତ ଏହି ମାସ 15 80% ଅତ୍କା ଭିନ୍ନକ୍ଷମ ବର୍ଦ୍ଧିତ ଭତ୍ତା ପାଇବେ ବୋଲି ସୂଚନା ଦେଇଛନ୍। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନୁ ଆଜି ବେଦାନ୍ତ, କଳିଙ୍ଗ ଲାନ୍ସର୍ସ ଆର୍ ହାଇଦ୍ରାବାଦ ତୋଫାନ୍ ବିଷୟରେ ମ୍ୟାଚ୍ ଚାଲୁଛି। ବେଲବୁଡ଼ାର 6 ଖେଲ୍ ମୁଲ୍ ହୋଇଛି। ସେଆଡ଼େ ଝାଡ଼ଖଣ୍ଡର ରାଞ୍ଚିଠାରେ ଥିବାର ଜୟପାଲ ସିଂ ଷ୍ଟାଡିୟମ୍ଠାରେ ଆଜିଠାନୁ ମହିଳା ହକି ଇଣ୍ଡିଆ ଲିଗ୍ର ଖେଲ୍ ମୁଲ୍ ହେବା। ପ୍ରତିଯୋଗିତାଥି 4 ଦଲ ଭାଗ ନେଉଛନ୍। ଆଜି ଉଦ୍ଘାଟନୀ ମ୍ୟାଚ୍ଥି ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ଓଡ଼ିଶା ୱାରିୟର୍ସ ଭିତରେ ଖେଲ୍ ହେବା। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ଠାରେ ଚାଲିଥିବାର 33 ସର୍ବଭାରତୀୟ ଓଏମ୍ସି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଥି ଶେର୍ଷା ବିଲାସପୁର ଦଲ ଚମ୍ପିୟନ୍ ହୋଇଛି। ଆଜି ହୋଇଥିବାର ଫାଇନାଲ୍ ଖେଲ୍ଥି ଶେର୍ଷା ବିଲାସପୁର ଦଲ ନୂଆପଡ଼ା ଦଲକେ 8 ହରାଇଛି। ଆଜିର ଉଦ୍ଯାପନୀ ଖେଲ୍ଥି ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ଆଗର ସାଂସଦ ବସନ୍ତ କୁମାର ପଣ୍ଡା, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇକରି ବିଜୟ ଦଲକେ ଟ୍ରଫି ଆର୍ ପୁରସ୍କାର ଟଙ୍କା ଦେଇଛନ୍। ଦେଶର ଯୁଆନ ପିଢ଼ି ଭିତରେ ଅସମ୍ଭବକେ ସମ୍ଭବ କରବାର କ୍ଷମତା ରହିଛି କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟର 4 ଜାଗାନୁ ମହାକୁମ୍ଭ ଲାଗି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଞ୍ଚିଠାରେ ଆଜିଠାରୁ ମୁଲ ହୋଇଛି ପହିଲା ମହିଳା ହକି ଇଣ୍ଡିଆ ଲିଗ୍। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।
ଆଜ୍ଞା।